ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ସିସି ଦେଶର ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସର୍ବଦା ପ୍ରେରଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆରମ୍ଭ ହେଲା ୱେବ୍ସ ବଜାର ୱାହ ଉସ୍ତାଦ ପ୍ରତିଯୋଗିତା ଏବଂ ୱେବ୍ସ ପୁରସ୍କାର। ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେଲା ସମାନ ନାଗରିକ ସଂହିତା। ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ଲାଗି ହାଇକୋର୍ଟରେ ଆବେଦନ କଲେ ପଶ୍ଚିମବଙ୍ଗ ସରକାର ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଁ ମନୋନୀତ। 75 ବର୍ଷର ଗଣତନ୍ତ୍ରରେ ଭାରତର ସମ୍ବିଧାନ ଯେଭଳି ଦେଶକୁ ସର୍ବଦା ଗଣତାନ୍ତ୍ରିକ ପ୍ରେରଣା ଦେଇ ନାଗରିକ କର୍ତ୍ତବ୍ୟର ମହତ୍ୱ ବର୍ଣ୍ଣନା କରିଛି, ସେହିଭଳି ଏନ୍ସିସି ଦେଶର ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସର୍ବଦା ପ୍ରେରଣା ଦେବା ସହ ସେମାନଙ୍କୁ ଶୃଙ୍ଖଳାର ଗୁରୁତ୍ୱ ବିଷୟରେ ଜ୍ଞାନ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀର କରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ର୍ୟାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବପିଢ଼ି କେବଳ ଭାରତ ପାଇଁ ନୁହନ୍ତି ବରଂ ସାରା ବିଶ୍ୱ ପାଇଁ ଏକ ଶକ୍ତି ଭାବରେ ଉଭା ହେଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସରକାର ଯୁବପିଢ଼ି ସମ୍ମୁଖୀନ ହେଉଥିବା ଅନେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ଦେଶର ଯୁବବର୍ଗଙ୍କ ସାମର୍ଥ୍ୟ ବୃଦ୍ଧି ପାଇବା ସହ ଦେଶର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି।
ଆଜ ହମାରେ ଏନ୍ସିସି କ୍ୟାଡେଟ୍ସ ଡିଜାଷ୍ଟର ମ୍ୟାନେଜମେଣ୍ଟ ମେ ଅହମ୍ ଭୂମିକା ନିଭା ରହେ ହୈଁ। ସ୍ପୋର୍ଟ୍ସ କି ଦୁନିଆ ମେ ଭି ଏନ୍ସିସି କ୍ୟାଡେଟ୍ସ ଅପନା ପରଚମ ଲହରା ରହେ ହୈଁ। ମୁଝେ ଗର୍ବ ହୈ କି ଏନ୍ସିସି ଦୁନିଆ କା ଲାର୍ଜେଷ୍ଟ ୟୁନିଫର୍ମ ୟୁଥ ଅର୍ଗାନାଇଜେସନ ହୈ। आप 21वीं सदी में भारत के विकास को, दुनिया के विकास को निर्धारित करने वाले हैं। भारत के युवा सिर्फ भारत के लिए नहीं बल्कि फोर्स फॉर ग्लोबल गुड है।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପଞ୍ଚପ୍ରାଣ ବିଷୟରେ କହିଛନ୍ତି, ବିକଶିତ ଭାରତ ନିର୍ମାଣ କରିବା, ଦାସତ୍ୱର ପ୍ରତ୍ୟେକ ଚିନ୍ତାରୁ ମୁକ୍ତି, ଆମ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା, ଦେଶର ଏକତା ପାଇଁ କାର୍ଯ୍ୟ କରିବା ଓ ସଚ୍ଚୋଟତାର ସହ କାର୍ଯ୍ୟ ନିର୍ବାହ କରିବା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଆଜି ନୂଆଦିଲ୍ଲୀରେ ୱେବ୍ସ ବଜାର ୱାହ ଉସ୍ତାଦ ପ୍ରତିଯୋଗିତା ଏବଂ ୱେବ୍ସ ପୁରସ୍କାରର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାବେଶରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବିଶ୍ୱ ମଞ୍ଚରେ ଭାରତର ଐତିହ୍ୟ, ସମୃଦ୍ଧ ସଂସ୍କୃତି ଓ କାହାଣୀ ଗୁରୁତ୍ୱ ବହନ କରୁଛି। ଖୁବ୍ ଶୀଘ୍ର ଭାରତ ସୃଜନଶୀଳ ଅର୍ଥନୀତିର ପ୍ରମୁଖ ପୁଞ୍ଜିରେ ପରିଣତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି, ଭାରତ କାହାଣୀକାରମାନଙ୍କ ଦେଶ ଏବଂ ଆଜି ଆରମ୍ଭ ହୋଇଥିବା ପଦକ୍ଷେପ ଭାରତର ଏହି ସୃଜନଶୀଳତାକୁ ସାରା ବିଶ୍ୱରେ ପହଞ୍ଚାଇବ। ଯୋଗଠାରୁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ଭାରତର ସଂସ୍କୃତି ଐତିହ୍ୟ ସାରା ବିଶ୍ୱରେ ଆଦୃତି ଲାଭ କରୁଛି। ସେ କହିଛନ୍ତି, ଭାରତ ଅର୍ଥନୀତି, ବୈଷୟିକ ଜ୍ଞାନକୌଶଳ ଓ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଗତି କରୁଛି। ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଯୋଗଦେଇ କହିଛନ୍ତି, ୱେବ୍ସ ବଜାର ହେଉଛି ଏଭଳି ଏକ ପଦକ୍ଷେପ ଯାହା ଗଣମାଧ୍ୟମ ବିଷୟବସ୍ତୁର କ୍ରେତା ଏବଂ ବିକ୍ରେତାଙ୍କୁ ଏକାଠି କରିବ। ଭୌଗୋଳିକ ସୀମାକୁ ଅତିକ୍ରମ କରି ସମସ୍ତ ନିର୍ମାତା ୱେବ୍ସ ବଜାରରେ ନିଜ ଉତ୍ପାଦ ରଖିପାରିବେ। ସେ କହିଛନ୍ତି, ଆସନ୍ତା ଫେବୃୟାରୀ 15 ତାରିଖରୁ ୱେବ୍ସ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନେକଗୁଡ଼ିଏ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଆସନ୍ତା 5 ବର୍ଷ ମଧ୍ୟରେ 15 ଗ୍ୟାରେଣ୍ଟି ପୂରଣ କରିବ। ଏଥିରେ ନିଯୁକ୍ତି ସୁଯୋଗ, ଚିକିତ୍ସା ପାଇଁ ସଞ୍ଜୀବନୀ ଯୋଜନା, ପ୍ରତ୍ୟେକ ମହିଳାଙ୍କୁ ମାସିକ 2100 ଟଙ୍କାର ଆର୍ଥିକ ସହାୟତା ଏବଂ ପୁରୁଣା ବିଲ୍ ଛାଡ଼ ଆଦି ଗ୍ୟାରେଣ୍ଟି ରହିଛି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ଦଳିତଙ୍କ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି, ପଞ୍ଜାବ ଅମୃତସରରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରତିଫଳିତ କରୁଛି। ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ଆସ୍ମା କହିଛନ୍ତି, ପୂର୍ବରୁ ପ୍ରତିଶ୍ରୁତି ପୂରଣ କରିବାର ବିଫଳ ହୋଇଥିବାରୁ ଲୋକମାନେ ଆମ୍ ଆଦମୀ ପାର୍ଟିକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଦିଲ୍ଲୀ ପୁଲିସ୍ 738 ମାମଲା ରୁଜୁ କରିଛି। ପୁଲିସ 364 ଲାଇସେନ୍ସ ବିହୀନ ଅସ୍ତ୍ରଶସ୍ତ୍ର ଓ 445 ଗୁଳି ଜବତ କରିଛି। ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ 61,000 ଲିଟର ମାଦକ ଦ୍ରବ୍ୟ, 72 କୋଟିରୁ ଅଧିକ ମୂଲ୍ୟର 156 କିଲୋଗ୍ରାମ ନିଶାଦ୍ରବ୍ୟ ଓ ନଗଦ 6,36,00,000 ଟଙ୍କା ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା ଲାଗୁ ହୋଇଛି। ସମାନ ନାଗରିକ ସଂହିତା ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରାଖଣ୍ଡ ହେଉଛି ପ୍ରଥମ ରାଜ୍ୟ। ଏହି ଆଇନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। 2022 ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ବିଜେପି ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି ଦେଇ ବିଜେପି ଦ୍ୱିତୀୟ ଥର ଲାଗି ପୁଣି ଶାସନ କ୍ଷମତାକୁ ଆସିପାରିଥିଲା। ରାଜ୍ୟ କ୍ୟାବିନେଟ୍ ବୈଠକରେ ସମାନ ନାଗରିକ ସଂହିତା କାର୍ଯ୍ୟକାରିତାର ନିୟମାବଳୀକୁ ଅନୁମୋଦନ କରାଯାଇଥିଲା ଏବଂ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଦିନଧାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଏହି ନିୟମ ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମେତ ସମସ୍ତ ବର୍ଗର ନାଗରିକଙ୍କ ପାଇଁ ବିବାହ ଛାଡ଼ପତ୍ର, ଉତ୍ତରାଧିକାର ଆଦି ସମାନ ଭାବରେ ଲାଗୁ କରାଯିବ। ଏହି ଆଇନ ଅଧୀନରେ ସମସ୍ତ ବିବାହ ଏବଂ ଲିଭ୍ ଇନ୍ ରିଲେସନ୍ସିପ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ମାସ ପହିଲାରେ 2025-26 ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ରେ ଘରୋଇ ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ନିମନ୍ତେ ସରକାର ଅର୍ଥନୈତିକ ପ୍ରାଥମିକତା ଏବଂ ବିତ୍ତୀୟ ରଣନୀତି ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ବିଶେଷଜ୍ଞ ଏବଂ ସାଧାରଣ ଲୋକମାନେ ଦେଶର ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ, ନିଯୁକ୍ତି ସୃଷ୍ଟି ଏବଂ ବିତ୍ତୀୟ ସଚେତନତାକୁ ସରକାର ଅଗ୍ରାଧିକାର ଦେବେ ବୋଲି ଆଶା କରିଛନ୍ତି। କୃଷି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ୟୁସୁଫ ରଫିକ ଆକାଶବାଣୀ ସମାଚାରକୁ କହିଛନ୍ତି, ଜୈବିକ କୃଷିଜାତ ଦ୍ରବ୍ୟର ପ୍ରାମାଣୀକରଣ ଉପରେ ସରକାର ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆର୍ଯ୍ୟକର ମେଡିକାଲ କଲେଜ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ମୃତ୍ୟୁଦଣ୍ଡାଦେଶ ଦେବା ଲାଗି ପଶ୍ଚିମବଙ୍ଗ ସରକାର କରିଥିବା ଆବେଦନ ଉପରେ କଲିକତା ହାଇକୋର୍ଟ ଆଦେଶ ସଂରକ୍ଷିତ ରଖିଛନ୍ତି। କଲିକତା ହାଇକୋର୍ଟର ଜଷ୍ଟିସ୍ ଦେବାଂଶୁ ବଶକ ଏବଂ ମହମ୍ମଦ ସବାର ରାସିଦିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ରାଜ୍ୟ ସରକାର ଏହି ଘଟଣାରେ ମୃତ୍ୟୁଦଣ୍ଡାଦେଶ ଦେବା ଲାଗି ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ସିବିଆଇ ରାଜ୍ୟ ସରକାରଙ୍କ ଆବେଦନକୁ ନିରର୍ଥକ ଦର୍ଶାଇ କହିଛି। ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିବାର କୌଣସି କାରଣ ନାହିଁ। ପୂର୍ବରୁ ସିବିଆଇ ପକ୍ଷରୁ ସେସନ୍ସ କୋର୍ଟରେ ଅଭିଯୁକ୍ତ ସଞ୍ଜୟ ରାୟକୁ ମୃତ୍ୟୁଦଣ୍ଡାଦେଶ ଦେବା ଲାଗି ଆବେଦନ ହୋଇଥିଲେ ମଧ୍ୟ କୋର୍ଟ ତାହାକୁ ଗ୍ରହଣ କରିନଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପ୍ରୟାଗରାଜ ଗସ୍ତ କରି ଦିବ୍ୟ ଭବ୍ୟ ମହାକୁମ୍ଭ ସଙ୍ଗମରେ ବୁଡ଼ ପକାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯୋଗଗୁରୁ ସ୍ୱାମୀ ରାମଦେବଙ୍କ ସମେତ ବିଭିନ୍ନ ମଠ, ମନ୍ଦିର ଓ ଆଖଡ଼ାର ଅନେକ ସନ୍ଥ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ପବିତ୍ର ସ୍ନାନରେ ସାମିଲ ହୋଇଥିଲେ। ପରେ ସାଧୁସନ୍ଥଙ୍କ ଗହଣରେ ଧାର୍ମିକ ପରିବେଶ ମଧ୍ୟରେ ଶ୍ରୀ ଶାହା ସ୍ନାନ କରି ସଙ୍ଗମ ତଟରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶ୍ରୀ ଶାହା ପୁରୀ ଶଙ୍କରାଚାର୍ଯ୍ୟ, ଦ୍ୱାରିକା ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ସାଧୁସନ୍ଥଙ୍କୁ ଭେଟିଥିଲେ। ଶ୍ରୀ ଶାହା ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅବଧେଶାନନ୍ଦ, ମହନ୍ତ ହରିଗିରି ଓ ମହନ୍ତ ପ୍ରେମଗିରିଙ୍କ ସହ ମହାକୁମ୍ଭ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ମଧ୍ୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସଙ୍ଗମରେ ସ୍ନାନ କରିଛନ୍ତି। 38ତମ ରାଷ୍ଟ୍ରୀୟ କ୍ରୀଡ଼ା ଆସନ୍ତାକାଲି ଉତ୍ତରାଖଣ୍ଡରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍ର ମହାରଣା ପ୍ରତାପ ଷ୍ଟାଡିୟମ୍ରେ ଏହାର ଉଦ୍ଘାଟନ କରିବେ। ସୂଚନା ଅନୁଯାୟୀ ଏହି କ୍ରୀଡ଼ାରେ ସାରା ଦେଶରୁ 10,000 ଅଧିକ ଖେଳାଳି ଭାଗ ନେଉଛନ୍ତି। 2024 ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି। ଗତବର୍ଷ ବୁମ୍ରା 14.92 ହାରରେ 13 ମ୍ୟାଚ୍ରୁ 357 ଓଭର ବୋଲିଂ କରି 71 ୱିକେଟ୍ ଅକ୍ତିଆର କରିଥିଲେ। ନିଜର ୟର୍କର ଶୈଳୀ ବୋଲିଂ ପାଇଁ ବୁମ୍ରା ଉଭୟ ଦିନିକିଆ ଏବଂ ଟେଷ୍ଟ ସିରିଜ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୁରୁଷ ହକି ଇଣ୍ଡିଆ ଲିଗ୍ରେ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସ୍ରାଚିରାର ବେଙ୍ଗଲ ଟାଇଗର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଚାଲିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦିଲ୍ଲୀ ଏସ୍ଜି ପାଇପର୍ସ 1-0 ଆଗରେ ରହିଛି। ଆଜି ରାତି 8:15 ଅନ୍ୟ ଏକ ମ୍ୟାଚ୍ରେ ଏସ୍ଏଡବ୍ଲ୍ୟୁ ସୁର୍ମା ହକି କ୍ଲବ ଓ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଏନ୍ସିସି ଦେଶର ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ ସର୍ବଦା ପ୍ରେରଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆରମ୍ଭ ହେଲା ୱେବ୍ସ ବଜାର, ୱାହ ଉସ୍ତାଦ ପ୍ରତିଯୋଗିତା ଏବଂ ୱେବ୍ସ ପୁରସ୍କାର। ଉତ୍ତରାଖଣ୍ଡରେ ଆଜିଠାରୁ ଲାଗୁ ହେଲା ସମାନ ନାଗରିକ ସଂହିତା। ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ଲାଗି ହାଇକୋର୍ଟରେ ଆବେଦନ କଲେ ପଶ୍ଚିମବଙ୍ଗ ସରକାର ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପାଇଁ ମନୋନୀତ। ସମ୍ବାଦ ଶେଷ ହେଲା।